ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖିଆ ଖବର। ଆଇଆଇଟି ଭୁବନେଶ୍ୱର 4,95,00,000 ଖର୍ଚ୍ଚାତି ସ୍ଥାପନା ହେବା ନୋମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା। ଶହୀଦ ବାଜି ରାଉତଙ୍କର ସାହସ ଆର୍ ତ୍ୟାଗ ଓଡ଼ିଆ ଜାତିର ବୀରତ୍ୱର କଥା କହିସି କହିଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ନୀଳକଣ୍ଠପୁରଠାରେ ରାଜ୍ୟସ୍ତରୀୟ ଶତବାର୍ଷିକୀ ଜୟନ୍ତୀ ସମାରୋହ ଦେଲେ ଯୋଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲି ନୂଆପଡ଼ା ଗସ୍ତି ଆସିକରି ଭିନ୍ ଭିନ୍ ପ୍ରକଳ୍ପର କରିବେ ଶିଳାନ୍ୟାସ ଆଉ ଉଦ୍ଘାଟନ। ଆଉ ସମାଜ ଲାଗି ଶିକ୍ଷକଙ୍କର ଅବଦାନକେ ସମ୍ମାନ ଜନାଇକରି ଆଜ ପାଳନ ହେଉଛି ବିଶ୍ୱ ଶିକ୍ଷକ ଦିବସ। ଏଥର ପୁରା ଖବର। ଆଇଆଇଟି ଭୁବନେଶ୍ୱର 4,95,00,000 ଖର୍ଚ୍ଚା ଥି ନୋମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ସ୍ଥାପନା କରବାରକେ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିଛନ୍। ନୂଆ ପ୍ରୟୋଗଶାଳା ଜୁଆନ ପିଲା ଟୁକେଲମାନଙ୍କୁ ଶିଳ୍ପ କ୍ଷେତ୍ର ଲାଗି ପ୍ରସ୍ତୁତ କୌଶଳ ସହିତ ପରିଚିତ କରାବାର ସହିତ ଦେଶର ଅଭିବୃଦ୍ଧି ଦିଗେ ସାହାଯ୍ୟ କରବା। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ଗୋଟିଏ ରିପୋର୍ଟ।
ଆଇଆଇଟି ଭୁବନେଶ୍ୱରର ପ୍ରସ୍ତାବିତ ସେମିକଣ୍ଡକ୍ଟର ପ୍ରୟୋଗଶାଳାତି ସେମିକଣ୍ଡକ୍ଟର ତାଲିମ ଡିଜାଇନ୍ ଆଉ ତିଆରି ଲାଗି ଆବଶ୍ୟକ ଉପକରଣ ଆଉ ସଫ୍ଟୱେୟାର ରହିବା। ଉପକରଣ ଲାଗି ପାଖାପାଖି 4,60,00,000 ଆର୍ ସଫ୍ଟୱେୟାର ଲାଗି 35,00,000 ଖର୍ଚ୍ଚ କରାଯିବା। ଇ ପ୍ରୟୋଗଶାଳା ସାରା ଦେଶ ହେବାର୍କେ ଥିବା ଚିପ୍ ଉତ୍ପାଦନ ଆଉ ପ୍ୟାକେଜିଂ ୟୁନିଟ୍ ଲାଗି ପ୍ରତିଭା ବିକାଶ ଦିଗେ ବି ସାହାଯ୍ୟ କରବା। ସେନ୍ତା ଦେଶେ ଜୋର ବଢ଼ି ଚାଲିଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ୍କେ ତହକାବା, ଯେନ୍ଟାକି ମେକ୍ ଇନ୍ ଇଣ୍ଡିଆ ଆଉ ଡିଜାଇନ୍ ଇନ୍ ଇଣ୍ଡିଆକେ ବରକସ୍ କରବା। ଭାରତନ ପୃଥିବୀର 20% ଚିପ୍ ଡିଜାଇନ୍ ପ୍ରତିଭା ଅଛନ୍ ବୋଲି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ତରଫ କୁହାଯାଇଛି। ନମୋ ପ୍ରୟୋଗଶାଳା ଲାଗି ଆଇଆଇଟି ଭୁବନେଶ୍ୱରକେ ବାଛବାର ଉଦ୍ଦେଶ୍ୟ ହେଲା ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନଥି ଓଡ଼ିଶାନ 2 ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନା କରବାର୍କେ କେନ୍ଦ୍ର ସରକାର ଆଗନୁ ଅନୁମୋଦନ କରିଛନ୍। ହେଥିର୍ଲାଗି ଭୁବନେଶ୍ୱରନ ସେମିକଣ୍ଡକ୍ଟର ଦିଗେ ଗବେଷଣା ଆଉ ଦକ୍ଷତା ବିକାଶ କରାଯିବା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ଶହୀଦ ବାଜି ରାଉତଙ୍କର ସାହସ ଆର୍ ତ୍ୟାଗ ଓଡ଼ିଆ ଜାତିର ବୀରତ୍ୱର କଥା କହିସି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରଠାରେ ଶହୀଦ ବାଜି ରାଉତଙ୍କର ଜନ୍ମସ୍ଥଳୀନ ରାଜ୍ୟସ୍ତରୀୟ ଶତବାର୍ଷିକୀ ଜୟନ୍ତୀ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ବାଜି ରାଉତଙ୍କର ଆଦର୍ଶକେ ବଞ୍ଚକରି ରଖବାର୍ ଲାଗି ଭୁବନେଶ୍ୱରନୁ ଗୋଟେ ରାସ୍ତା ତାଙ୍କର ନାଥି ରଖାଯିବା, ଶହୀଦଙ୍କର ନାଥି ଜନକଲ୍ୟାଣକାରୀ ଯୋଜନା ମାଲଭିଲ କାର୍ଯ୍ୟକାରୀ କରାଯିବା, 120 କୋଟି ଖର୍ଚ୍ଚା ଥି ଢେଙ୍କାନାଳନୁ ଗୋଟେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ତିଆରି କରାଯିବା, ଯେନ୍ଟାକି ଜୁଆନ ପିଢ଼ିର ଉତ୍ଥାନ କେନ୍ଦ୍ର ଭାବେ କାମ କରବା, ସେନ୍ତା ଢେଙ୍କାନାଳ ଜିଲ୍ଲାନ ପାଖାପାଖି 50,000,00,000 ଭିନ୍ ଭିନ୍ ଶିଳ୍ପ ପ୍ରକଳ୍ପର ନିହି ପଡ଼ିଛେ, ସେଥିର୍ ଭିତରୁ 30,000,00,000 ସୌରଶକ୍ତି ପ୍ରକଳ୍ପ ରହିଛେ। ଏଥି ଜିଲ୍ଲାନ 26,000 ଅତ୍କା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଓଡ଼ିଶାର ବିକାଶ ଧାରାରେ ଆଉ ଏକ ସ୍ରୋତ ଜୋରି ହେଇଯାଇଛି ଆମର ଏ ଢେଙ୍କାନାଳ ଜିଲ୍ଲା। 50,000,00,000 ଉର୍ଦ୍ଧ୍ୱ ବ୍ୟୟ ବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ହେଇଛି। ଏଥିରୁ 30,000,00,000 ବ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ଇଏ ସମ୍ବଳିତ ପ୍ରକଳ୍ପ। ଏ ଢେଙ୍କାନାଳ ଜିଲ୍ଲା ଯେଉଁଠି ବାୟୁ ପ୍ରଦୂଷଣ କମ୍ କରେଇବାରେ ସୋଲାର ଶକ୍ତି ମାଧ୍ୟମରେ ଆମେ ନିଷ୍ପତ୍ତି ନେଇଛୁ ଏକ ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଭାବେ ଏ ଢେଙ୍କାନାଳ ଜିଲ୍ଲାକୁ।
ଏହାଦେ ବାଜି ରାଉତଙ୍କର ବାବଦେ ଜାତୀୟ ସ୍ତରନୁ ପ୍ରଚାର ପ୍ରସାର କରବାର ସମୟ ଆସିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶହୀଦ ବାଜି ରାଉତଙ୍କର ପରିବାର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଭାରତ ଇତିହାସର ସବୁରୁ କମ୍ ବୟସର ଶହୀଦ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିବାର ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାରୁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରଠାରେ 1926 ଅକ୍ଟୋବର 5 ଜନ୍ମ ନେଇଥିବାର ବାଜି ରାଉତ 12 ବୟସେ ଇଂରେଜମାନଙ୍କର ବିରୋଧ ଲଢ଼ିକରି ଦେଶ ଲାଗି ଜୀବନ ବଳିଦାନ ଦେଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶହୀଦ ବାଜି ରାଉତଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ତାଙ୍କର ବଳିଦାନ ଆଇବା ପିଢ଼ିର ଲାଗି ପ୍ରେରଣାର ଉତ୍ସ ହେବା ବୋଲି କହିଛନ୍। ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କର ସହିତ ଅଲଗାମାନେ ବିଧାନସଭା ପରିସର ନଥିବାର ବାଜି ରାଉତଙ୍କର ପ୍ରତିମୂର୍ତ୍ତି ଫୁଲମାଲ ଦେଇକରି ଶହୀଦ ବାଜି ରାଉତଙ୍କର ତ୍ୟାଗ ଓ ବଳିଦାନର ସ୍କୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲି ନୂଆପଡ଼ା ଗସ୍ତି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗଦେବେ। ଆଇବାକାଲି ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନସଭାକେ ଉଦ୍ବୋଧନ ଦେବାର ସହିତ ଭିନ୍ ଭିନ୍ ଯୋଜନା ଆଉ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀମାନେ ଭିଲ୍ ଆସିବେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକେ ନେଇକରି ଜିଲ୍ଲା ପ୍ରଶାସନ ତରଫ ତୟାରୀ ଶେଷ ହୋଇଛି ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍। ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ଆଗନୁ ଆଜି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଉ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ଜିଲ୍ଲା ସରକାରୀ ସାଉଟ୍ସାନେ ତୟାରୀ ବାବଦେ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାନୁ ଆଇବାକେଲ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଏ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ସମାଜ ଲାଗି ଶିକ୍ଷକମାନଙ୍କର ଅବଦାନ ଆର୍ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସମ୍ମାନ ଜଣାବାର୍ ଲାଗି ଆଜି ସାରା ପୃଥିବୀନୁ ଆନ୍ତର୍ଜାତିକ ଶିକ୍ଷକ ଦିବସ ପାଳନ ହେଉଛି। 1966 ୟୁନେସ୍କୋ ତରଫ ଶିକ୍ଷକମାନଙ୍କର ଅଧିକାର ଆର୍ ଦାୟିତ୍ୱ ଉପରେ ଗୋଟିଏ ସମ୍ମିଳନୀ ହୋଇଥିଲା। ସମ୍ମିଳନୀଥି ଶିକ୍ଷକମାନଙ୍କର ଅଧିକାର ଆର୍ ଦାୟିତ୍ୱ, ନିଯୁକ୍ତି, ଶିକ୍ଷାଦାନ ଆର୍ ଶିକ୍ଷାର ମାନଦଣ୍ଡ ଥିର କରବାର୍ ଲାଗି ୟୁନେସ୍କୋର ସୁପାରିଶ ଗ୍ରହଣ କରାଯାଇଥିଲା। ସେଦିନ ଫି ବଛର ଆଜିର ଦିନକେ ଶିକ୍ଷକ ଦିବସ ଭାବେ ପାଳନ କରାଯାଇ ଆସୁଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛି ଶିକ୍ଷାଦାନକୁ ଏକ ସହଯୋଗୀ ବୃତ୍ତି ଭାବେ ପୁନଃ ପ୍ରକାଶ କରିବା। ସମାଜର ବିକାଶ ଲାଗି ଜୁଆନ ପିଢ଼ି ଭାଗବତ ତତ୍ତ୍ୱକେ ଅପନାବାର ଉଚିତ ହେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର କଟକ ରୋଡ୍ ତେରାପନ୍ଥ ଭବନଠାନେ ଧର୍ମଜାଗରଣ ସମିତି ତରଫ ହୋଇଥିବା ଶ୍ରୀମଦ୍ ଭାଗବତ ମହୋତ୍ସବଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଜ୍ୟର ଫି ଗାଁ ଭାଗବତ ଟୁଙ୍ଗୀମାନଙ୍କର ପୁନରୁଦ୍ଧାର ଆଉ ସ୍ଥାପନା କରବାର୍କେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱଥି ଦେଶେ ବିକାଶ ସହିତ ଐତିହ୍ୟକେ ସଂରକ୍ଷଣ କରାଯାଉଛି। ଅଯୋଧ୍ୟାର ରାମ ମନ୍ଦିର ତିଆର, ମହାକୁମ୍ଭନୁ ରେକର୍ଡ ସଂଖ୍ୟାଥି ଶ୍ରଦ୍ଧାଳୁଙ୍କର ସମାଗମ, କାଶୀ ବିଶ୍ୱନାଥ କରିଡର, ମହାକାଳ କରିଡର ତିଆର କରବାରଟା ଇତାର ବଲିଷ୍ଠ ଉଦାହରଣ ଆଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଜି ନୂଆପଡ଼ା ଜିଲ୍ଲାନୁ ବିଭାଗୀୟ କାମକାଜର ସମୀକ୍ଷା କରିଛନ୍। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ଆଉ କର୍ମଚାରୀମାନଙ୍କର ସାଙ୍ଗେ ବୈଠକ କରିକରି ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟସେବାର ତଦାରଖ କରିଛନ୍। ମୁଖ୍ୟ ଚିକିତ୍ସାଳୟର ଡାଇଲିସିସ୍ କେନ୍ଦ୍ର, ସିଟି ସ୍କାନ୍, ଏମ୍ଆର୍ଆଇ ମେସିନ୍ର ବ୍ୟବହାର ଉପରେ ଅତ୍କା ଧ୍ୟାନ ଦେଇଛନ୍। ସରକାରୀ ଚିକିତ୍ସା ସୁବିଧା ଲୋକଙ୍କୁ ଠିକ୍ ଭାବେ ପହଞ୍ଚାବାର ଲାଗି ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କାର୍ତ୍ତିକ ମାସେ ରାଧା ଦାମୋଦର ବ୍ରତ ଲାଗି ହବିଷ୍ୟାଳି ଯୋଜନାଥି ପଞ୍ଜିକୃତ ହବିଷ୍ୟାଳିମାନେ ଆଇବାକାଲଠାନୁ ଶ୍ରୀକ୍ଷେତ୍ର ପୁରୀକେ ପହଞ୍ଚବେ। ଶ୍ରୀକ୍ଷେତ୍ରନୁ ସେମାନେ ମାସେ ତକ୍ ବୃନ୍ଦାବତୀ ନିବାସ, ବଗଳା ଧର୍ମଶାଳା, ରେଲବାଇ କଲ୍ୟାଣ ମଣ୍ଡପ ଆଉ ମଚିସାହି କଲ୍ୟାଣ ମଣ୍ଡପନୁ ରହିକରି ବ୍ରତ ପାଳନ କରିବେ। ଜିଲ୍ଲା ପ୍ରଶାସନ ତରଫ ସେମାନଙ୍କର ରହିବାର ସୁବିଧା ସଙ୍ଗେ ଅଲଗା ସବୁ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରବାର୍କେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍। ହବିଷ୍ୟାଳିମାନଙ୍କର ଶ୍ରୀମନ୍ଦିର ଦର୍ଶନ ଭିଲ୍ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁଲିସ୍ ବିଭାଗ ତରଫ ସବୁ ପ୍ରକାର ତୟାରୀ ଶେଷ ହୋଇଛି ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍। ବୌଦ୍ଧ ଜିଲ୍ଲାର ଭିନ୍ନ ଭିନ୍ନ ସହରନୁ ଆଜି ଭସାଣୀ ଯାତ୍ରା ହୋଇଯାଇଛି। ପାରମ୍ପରିକ ବଜାଗଜା, ଦୁଲଦୁଲି, ଡିଜେ ସାଙ୍ଗେ ନାଚ ଗୀତର ସହରମାନଙ୍କେ ଶୋଭାଯାତ୍ରା ଚାଲିଛି। ସହରର ମାଲିସାହି ଦୁର୍ଗା ମଣ୍ଡପ, ଗାନ୍ଧୀ ଛକର ପୁରୁଣା ଟାଉନ୍ ମେଢ଼, ପୋଡ଼ାପୋଡ଼ା, କେଉଁଟ ସାହି, ଖଲିଆ ବଗିଚା, ପୁଞ୍ଜାମଣ୍ଡପନୁ ଭସାଣୀ ଶୋଭାଯାତ୍ରା ବାହାରି କରି ସହର ପରିକ୍ରମା କରିଛି। ରାଜ୍ୟର ଭିନ୍ନ ଭିନ୍ନ ଜାଗାନୁ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୋକାଗଡ୍ଡି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାରନୁ 9 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସଞ୍ଜର 6 ତକ ଜଲଭଣ୍ଡାରର ଜଳସ୍ତର 629.47 ଫୁଟ ରହିଛି। ଶେଷ ମୁଖ୍ୟ ଖବର ଫେରଘେ। ଆଇଆଇଟି ଭୁବନେଶ୍ୱରନ 4,95,00,000 ଟଙ୍କା ଖର୍ଚ୍ଚାଥି ସ୍ଥାପନା ହେବା ନୋମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା। ସାହସ ଆର୍ ତ୍ୟାଗ ଓଡ଼ିଆ ଜାତିର ବୀରତ୍ୱର କଥା କହିସି କହିଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ନୀଳକଣ୍ଠପୁରଠାରେ ରାଜ୍ୟସ୍ତରୀୟ ଶତବାର୍ଷିକୀ ଜୟନ୍ତୀ ସମାରୋହଟି ଦେଲେ ଯୋଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ନୂଆପଡ଼ା ଗସ୍ତି ଆସିକରି ଭିନ୍ ଭିନ୍ ପ୍ରକଳ୍ପର କରବେ ଶିଳାନ୍ୟାସ ଆଉ ଉଦ୍ଘାଟନ। ଆଉରୁ ସମାଜ ଲାଗି ଶିକ୍ଷକଙ୍କର ଅବଦାନକେ ସମ୍ମାନ ଜନେକରି ଆଜି ପାଳନ ହେଉଛି ବିଶ୍ୱ ଶିକ୍ଷକ ଦିବସ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।